ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 124 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବ। ଆଇବାକାଲ ରାତି 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବ। ଦେଶର ପ୍ରମୁଖ ସଫେଇ କର୍ମଚାରୀମାନଙ୍କର ସଶକ୍ତିକରଣ ଲକ୍ଷ୍ୟଟି ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ଜାତୀୟ କର୍ମଶାଳା ଗରିମା ଆୟୋଜନ କରାଯିବ। ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ହେବାର୍କେ ଥିବା ଦୁଇଦିନିଆ କର୍ମଶାଳାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଆଜି ହେଉଛେ କାର୍ଗିଲ୍ ବିଜୟ ଦିବସ। 1999 ବେଲ୍କେ ଭାରତ ପାକିସ୍ତାନ ସୀମାନ 60 ଦିନ ତକ୍ ଚାଲିଥିବା ଯୁଦ୍ଧ ଅପରେସନ୍ ବିଜୟଥି ଜିତିକରି ଭାରତୀୟ ସେନାବାହିନୀ ଆଜିର ଦିନେ ଦେଶ ଲାଗି ଗର୍ବ ଆର୍ ଗୌରବ ଆଣିଥିଲେ। ଜମ୍ମୁ କାଶ୍ମୀରର କାର୍ଗିଲ୍ ସେକ୍ଟରନ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଆର୍ ଦେଶର ସୁରକ୍ଷା ଲାଗି ଜୀବନ ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ଲାଗି ଫି ବଛର ଜୁଲାଇ 26 ତାରିଖ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। କାର୍ଗିଲ୍ ବିଜୟ ଦିବସ ଅବସରରେ ଆଜି ସାରା ଦେଶରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇକରି ବିଶେଷ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କର ଅଧ୍ୟକ୍ଷତାଥି ଗଲାକାଲ 12 ନମ୍ବର ଏକକ ବାତାୟନ କମିଟି ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ଅକ୍ଷୟ ଶକ୍ତିର ବିକାଶ ଲାଗି ପାଖାପାଖି 870 କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ବଳିତ 178 ମେଗାୱାଟ କ୍ଷମତାର ଅକ୍ଷୟ ଶକ୍ତି ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ଭିତରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରଠାରେ 70 ମେଗାୱାଟର ସୌର ଉଦ୍ୟାନ, ଝାରସୁଗୁଡ଼ା ଲଖନପୁରଠାରେ 10 ମେଗାୱାଟ ସୌର ପ୍ରକଳ୍ପ ରହିଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ବିଦ୍ୟାଳୟମାନଙ୍କ ଠିକା ଶିକ୍ଷକ ଆଉ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ନିୟମିତ କରବାର୍କେ ନିଷ୍ପତ୍ତି ନେଇଛନ୍। ଅନୁସୂଚିତ ଜାତି ଜନଜାତି ବିଭାଗ ତରଫ ବାହାରିଥିବା ବିଜ୍ଞପ୍ତି ଅନୁସାରେ 2013 ଠିକା ନିଯୁକ୍ତି ନିୟମ ଲାଗୁ ହେବାର 6 ବର୍ଷ ଆଗନୁ ନିଯୁକ୍ତି ପାଇଥିବା ଶିକ୍ଷକ ଆଉ କର୍ମଚାରୀମାନଙ୍କୁ ନିୟମିତ କରାଯିବା। ଚାକିରିଥି ଆଗନୁ ଯୋଗ ଦେଇଥିବା କର୍ମଚାରୀମାନଙ୍କୁ ବରିଷ୍ଠ ଭାବେ ବିଚାର କରାଯିବା। 2022 ଦରମା ନୀତି ନିର୍ଦ୍ଧାରଣ ଅନୁସାରେ ସେମାନଙ୍କୁ ବଢ଼ତି ଦରମା ବିଲ୍ ଦିଆଯିବା। ଉତ୍କଳ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଦାୟିତ୍ୱ ମିଳିଛି। ଗଲାକାଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍। ସ୍ଥାୟୀ କୁଳପତି ନିଯୁକ୍ତି ହେବାର ତକ୍ ପ୍ରଫେସର ଦଣ୍ଡପାତ ଇ ଦାୟିତ୍ୱଥି ରହିବେ। ପୂର୍ବତ ଟ୍ରେଲପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଗଲାକାଲି ସମ୍ବଲପୁର ମଣ୍ଡଲ ଅଧୀନତି ଥିବା ସମ୍ବଲପୁର ଟିଟିଲାଗଡ଼ ଥେରୁବାଲି ରେଲ ସେକ୍ସନ ପରିଦର୍ଶନ କରିକରି ଭିଭିଭୂମିର ସମୀକ୍ଷା କରିଛନ୍। ଶ୍ରୀ ଫୁଙ୍କୱାଲ ବରଗଡ଼ ରୋଡ୍, ବରପାଲି ସହିତ ବଡ଼ବଡ଼ ରେଲ ଷ୍ଟେସନମାନଙ୍କର ଯାଞ୍ଚ କରିଛନ୍। ଯାତ୍ରୀମାନଙ୍କୁ ମିଳୁଥିବା ସୁବିଧା, ଚାଲିଥିବା ବିକାଶ କାମର ଅଗ୍ରଗତି ଓ ସେକ୍ସନର ଭିଭିଭୂମିର ବିକାଶ ଦିଗରେ ନିଆଯାଇଥିବା ପଦକ୍ଷେପମାନଙ୍କର ମୂଲ୍ୟାଙ୍କନ କରିଛନ୍। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ କାଠଫାର ଆଉ ଛତାପାନି ଜଙ୍ଗଲଠାରେ ଜିଲ୍ଲା ପୁଲିସ୍ ଆଉ ସିଆର୍ପିଏଫ୍ ଯବାନମାନଙ୍କର ସର୍ଚ୍ଚ ଅପରେସନ ବେଲ୍କେ ମାଓ କ୍ୟାମ୍ପ ଠାପ କରାଯାଇଛି। କ୍ୟାମ୍ପରୁ ବିସ୍ଫୋରକ ଦରବ ସହିତ ସୋଲାର ପ୍ଲେଟ, ରାସନ ଦରବ ଆଉ ଉଷକଷା ଜବତ କରାଯାଇଛି ବୋଲି ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍। ଓଡ଼ିଶା ଫୁଟବଲ ଆସୋସିଏସନ ଆଉ ରାଜ୍ୟ କ୍ରୀଡ଼ା ବିଭାଗ ତରଫ ଚାଲିଥିବା 64 ନମ୍ବର ଆନ୍ତଃ ଜିଲ୍ଲା ସାହାଣି କପ୍ ଫୁଟବଲ ଚାମ୍ପିୟନସିପ୍ର ସେମିଫାଇନାଲ୍କେ କଟକ, କୋରାପୁଟ, ସୁନ୍ଦରଗଡ଼ ଆର୍ ସମ୍ବଲପୁର ଦଳ ପହଞ୍ଚିଛେ। ଆଜି କେନ୍ଦ୍ରାପଡ଼ାଠାରେ କଟକ ଆର୍ ସୁନ୍ଦରଗଡ଼ ଭିତରେ ପହିଲା ସେମିଫାଇନାଲ୍ ଖେଳାଯିବା ଆଉ ଆଇବାକାଲ ବ୍ରହ୍ମପୁରଠାରେ କୋରାପୁଟ ଆର୍ ସମ୍ବଲପୁର ଭିତରେ 2 ନମ୍ବର ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଉତ୍ତର ବଙ୍ଗୋପସାଗରନ ସକ୍ରିୟ ହୋଇଥିବା ଲଘୁଚାପ ଅବପାତି ବଦଲିଛି। ଇତାର ପ୍ରଭାବଥି ଆଜି ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଝାରସୁଗୁଡ଼ା, ସମ୍ବଲପୁର ଆର୍ ସୁନ୍ଦରଗଡ଼ନ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆଇବା 3 ଦିନ ତକ୍ ବର୍ଷା ଲାଗି ରହିବା ଝଙ୍କେର ଲାଗି ଆଜି ରାଜ୍ୟର ବଡ଼ଭାଗୀ ନଦୀନ ଜଳସ୍ତର ବଢ଼ବା ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍। ରାଜ୍ୟର ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ଜରୁରୀ ବୈଠକ ଡାକିଥିଲେ। ଲୋକଙ୍କର ଧନଜୀବନର ସୁରକ୍ଷା ଲାଗି ଆକ୍ତୁରା ତୟାର ରହିବାର୍କେ ମନ୍ତ୍ରୀ ଶ୍ରୀ ପୂଜାରୀ ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସିଆଡ଼େ ହୀରାକୁଦ ଜଲଭଣ୍ଡାରନୁ 20 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସକାଳର 6 ବଜେ ତକ୍ ଫି ସେକେଣ୍ଡଥି ଜଲଭଣ୍ଡାରକେ 4,27,566 ଘନଫୁଟ ପାଣି ଆସୁଥିବାର ବେଲ୍କେ 3,35,703 ଘନଫୁଟ ପାଣି ଛଡ଼ାଯାଉଛି। ଏହି ସମୟଥି ଜଲଭଣ୍ଡାରର ଜଳସ୍ତର 610 ଫୁଟ ରହିଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫ ସୂଚନା ଦିଆଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବାଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।